ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଉପରାଷ୍ଟ୍ରପତି ପଦ ପାଇଁ ଦିଲ୍ଲୀର ନୂତନ ସଂସଦ ଭବନରେ ମତଦାନ ଶେଷ ହେବା ପରେ ଚାଲିଛି ଭୋଟ ଗଣତି। ମହିଳାମାନଙ୍କୁ ସଶକ୍ତ ହେବା ପାଇଁ ଆର୍ଥିକ ଓ ମାନସିକ ସ୍ତରରେ ସୁଦୃଢ଼ ହେବା ଆବଶ୍ୟକ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଭୁବନେଶ୍ୱରରେ ଆସନ୍ତାକାଲି ଚଳିତ ବର୍ଷର ପ୍ରଥମ ତୀର୍ଥଯାତ୍ରା ଟ୍ରେନ୍ର ହେବ ଶୁଭାରମ୍ଭ। ଏବଂ ସେବା ସପ୍ତାହ ଅବସରରେ ରାଜ୍ୟରେ 75 ଲକ୍ଷ ଚାରାରୋପଣ କାର୍ଯ୍ୟରେ ସାମିଲ ହେବେ ଛାତ୍ରଛାତ୍ରୀ। ଦିଲ୍ଲୀର ନୂତନ ସଂସଦ ଭବନରେ ଉପରାଷ୍ଟ୍ରପତି ପଦ ପାଇଁ ଭୋଟ୍ ଗ୍ରହଣ ଶେଷ ହୋଇ ଗଣତି ଜାରି ରହିଛି। ଆଜି ସକାଳ 10:00 ଅପରାହ୍ନ 5:00 ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହୋଇଥିଲା। ସନ୍ଧ୍ୟା 6:00 ଭୋଟ୍ ଗଣତି ଆରମ୍ଭ ହୋଇଛି। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ପକ୍ଷରୁ ସିପି ରାଧାକ୍ରିଷ୍ଣନ ଏବଂ ଇଣ୍ଡି ମେଣ୍ଟରୁ ସୁପ୍ରିମ୍କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ପି ସୁଦର୍ଶନ ରେଡ୍ଡି ଉପରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ମହିଳାଙ୍କୁ ସଶକ୍ତ କରିବା ପାଇଁ କେବଳ ଆର୍ଥିକ କ୍ଷେତ୍ରରେ ନୁହେଁ, ମାନସିକ ସ୍ତରରେ ମଧ୍ୟ ସୁଦୃଢ଼ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଆୟୋଜିତ ଯୌତୁକ ନିରୋଧ ଆଇନ ଏବଂ ଘରୋଇ ହିଂସାରୁ ମହିଳାଙ୍କ ସୁରକ୍ଷା ଆଇନ ସମ୍ପର୍କିତ ରାଜ୍ୟସ୍ତରୀୟ ତାଲିମ କାର୍ଯ୍ୟକ୍ରମରେ ଯୋଗଦେଇ ମହିଳା ସୁରକ୍ଷା ଅଧିନିୟମ 2005 ଏବଂ ଯୌତୁକ ନିଷେଧ ଅଧିନିୟମ 1961 ସମ୍ପର୍କରେ ଆଲୋକପାତ କରିଥିଲେ। ଆଇନଗୁଡ଼ିକର ଦୁରୁପଯୋଗ ନ କରିବା ପାଇଁ ତୃଣମୂଳ ସ୍ତରରେ ସଚେତନତା ସୃଷ୍ଟି ପାଇଁ ଉପମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ପରାମର୍ଶ ଦେଇଛନ୍ତି।
ଗୋଟିଏ ସୁସ୍ଥ ସମାଜ ପାଇଁ ପରିବାରରେ ସନ୍ତୁଳନର ଆବଶ୍ୟକତା ଅଛି। ଖାଲି ଅର୍ଥନୈତିକ ସ୍ୱାବଲମ୍ବନ ହୋଇଗଲେ ମହିଳା ସମୃଦ୍ଧି ହେବେନି। ମହିଳାଙ୍କୁ ସଶକ୍ତ କରିବାକୁ ପଡ଼ିବ, ଭାଗିଦାରୀରେ ସାମିଲ କରିବାକୁ ପଡ଼ିବ ଏବଂ ମାନସିକ ସ୍ତରରେ ସୁଦୃଢ଼ କରିବାକୁ ପଡ଼ିବ। ଏ ପ୍ରଶିକ୍ଷଣ ଶିବିରର ଅର୍ଥ ହେଲା ସେୟା। ଆଜି ବି ଯୌତୁକ ନିର୍ଯାତନା, ଡୋମେଷ୍ଟିକ୍ ଭାଓଲେନ୍ସ ଏଥିର ଶିକାର ବି ମହିଳା ହେଉଛନ୍ତି। ସେ ତାକୁ କେମିତି ଆମେ ଫେସ୍ କରିବା ଏବଂ ଡିପାର୍ଟମେଣ୍ଟ ତରଫରୁ କ'ଣ ସାହାଯ୍ୟ କରିହେବ, ଆ ପାଇଁ ନୂଆ ରଣନୀତି ପ୍ରସ୍ତୁତ ହେବ।
ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ହିତାଧିକାରୀମାନଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ ଆସନ୍ତାକାଲି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ସୂଚନା ଅନୁସାରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ପରିବହନ, ଖାଦ୍ୟ ଯୋଗାଣ ଓ ସ୍ୱାସ୍ଥ୍ୟ ବିଭାଗ ଆବଶ୍ୟକୀୟ ତଥ୍ୟ ଆଧାରରେ ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ପଦକ୍ଷେପ ନିଆଯିବ। ଏହାବ୍ୟତୀତ ସୁଭଦ୍ରା ଯୋଜନାର ନିୟମାବଳୀ ଅନୁସାରେ ଅଯୋଗ୍ୟ ହିତାଧିକାରୀମାନଙ୍କୁ ଚିହ୍ନଟ କରିବା ସହିତ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ବୈଠକରେ ଆଲୋଚନା ହେବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆସନ୍ତାକାଲି ଚଳିତ ଆର୍ଥିକ ବର୍ଷର ପ୍ରଥମ ତୀର୍ଥଯାତ୍ରା ଟ୍ରେନ୍ ଭୁବନେଶ୍ୱରରୁ ଅଯୋଧ୍ୟା ବାରଣାସୀ ଅଭିମୁଖେ ଯାତ୍ରା ଆରମ୍ଭ କରିବ। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ଏହାର ଶୁଭାରମ୍ଭ କରିବେ। ଏଥିରେ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଢେଙ୍କାନାଳର ସାଂସଦ ଏବଂ ବିଧାୟକମାନେ ମଧ୍ୟ ଉପସ୍ଥିତ ରହିବେ। ଏହି ଟ୍ରେନ୍ରେ ରାଜ୍ୟର 6 ଜିଲ୍ଲାରୁ ମୋଟ 775 ଜଣ ବରିଷ୍ଠ ନାଗରିକଙ୍କ ସହ 25 ଜଣ ଏସ୍କର୍ଟ ଅଧିକାରୀ ମଧ୍ୟ ଯାତ୍ରା କରିବେ। ଢେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟଠାରୁ ଆଜି ଅପରାହ୍ନରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଜିଲ୍ଲାର ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ସମୁଦାୟ 99 ଜଣ ତୀର୍ଥଯାତ୍ରୀଙ୍କୁ ନେଇ 2 ବସ୍ ଭୁବନେଶ୍ୱରରେ ପହଞ୍ଚବ। ଆସନ୍ତାକାଲି ସମସ୍ତ ତୀର୍ଥଯାତ୍ରୀ ଭୁବନେଶ୍ୱରରୁ ଟ୍ରେନ୍ ଯୋଗେ ଅଯୋଧ୍ୟା ଓ ବାରଣାସୀ ଅଭିମୁଖେ ଯାତ୍ରା କରିବେ। ତୀର୍ଥକ୍ଷେତ୍ର ପରିଭ୍ରମଣ ଶେଷ କରି ଆସନ୍ତା 15 ସେମାନେ ପହଞ୍ଚବେ ବୋଲି ସୂଚନା ମିଳିଛି। କେନ୍ଦ୍ରାପଡ଼ା ଜିଲ୍ଲାରୁ ମଧ୍ୟ 108 ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଯାତ୍ରା କରୁଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି, ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 75ତମ ଜନ୍ମଦିବସ ତଥା ସେବା ସପ୍ତାହ ପାଳନ ଅବସରରେ ରାଜ୍ୟରେ ଆସନ୍ତା 17 ଦିନ 75 ଲକ୍ଷ ଚାରାରୋପଣ ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଉଚ୍ଚ ବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାମିଲ ହେବେ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି। ଏ ସମ୍ପର୍କରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଶ୍ରୀ ସାହୁ କହିଛନ୍ତି, ଚାରାରୋପଣ ଦୀର୍ଘକାଳୀନ ପରିବେଶ ସୁରକ୍ଷାକୁ ସୁନିଶ୍ଚିତ କରିବ। ଏଥିରେ ଛାତ୍ରଛାତ୍ରୀମାନେ ସବୁଜ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିବେ। ଚାରାରୋପଣ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ଏହା ଏକ ସବୁଜ ବିପ୍ଳବ ବୋଲି ଶ୍ରୀ ସାହୁ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟର 2 ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନେତୃତ୍ୱରେ 40,000 ବିଦ୍ୟାଳୟରେ 15 ଛାତ୍ରଛାତ୍ରୀ ଚାରାରୋପଣ କରିବେ ବୋଲି ବୈଠକରୁ ଜଣାପଡ଼ିଛି। ସେହିଭଳି ପଞ୍ଚାୟତ ସ୍ତରରେ ଚାରାରୋପଣ ପାଇଁ 37,000 ସ୍ଥାନ ଚିହ୍ନଟ ହୋଇଛି। ଜିଏସ୍ଟି ପରିଷଦ ବୈଠକରେ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଉଥିବାରୁ ବିଭିନ୍ନ ମହଲରେ ସନ୍ତୋଷ ପ୍ରକାଶ ପାଇଛି। ଏହି ପଦକ୍ଷେପ ଦ୍ୱାରା ଦୁର୍ବଳ, ନିମ୍ନ ମଧ୍ୟବିତ୍ତ ଏବଂ ସବୁବର୍ଗର ଲୋକ ଉପକୃତ ହୋଇପାରିବେ। ଏ ସମ୍ପର୍କରେ ଶୁଣନ୍ତୁ ଏକ ରିପୋର୍ଟ।
ହସ୍ତଶିଳ୍ପ ସାମଗ୍ରୀର ପରିସରକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟ ନେଇ ସରକାର ଜିଏସ୍ଟି ହାର 12% 5% ହ୍ରାସ କରିଛନ୍ତି। କାରିଗର ଏବଂ ପାରମ୍ପରିକ ହସ୍ତଶିଳ୍ପ କ୍ଷେତ୍ରକୁ ଏହା ପ୍ରୋହାହନ ପ୍ରଦାନ କରିବ। ଜିଏସ୍ଟି ହ୍ରାସ କାଠ, ପଥର ଏବଂ ଧାତୁମୂର୍ତ୍ତି, ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ ତଥା ପିତ୍ତଳ, ତମ୍ବା, ଲୁହା, ଆଲୁମିନିୟମ୍ ଏବଂ କାଚରେ ପ୍ରସ୍ତୁତ ସାଜସଜ୍ଜା ସାମଗ୍ରୀ ବିକ୍ରିକୁ ତ୍ୱରାନ୍ୱିତ କରିବ। ଦେଶର ହସ୍ତଶିଳ୍ପକୁ ଉପଭୋକ୍ତାଙ୍କ ପାଖରେ ଅଧିକ ସୁଲଭ ମୂଲ୍ୟରେ ପହଞ୍ଚାଇବା ତଥା ବୈଷୟିକ ସ୍ତରରେ ପ୍ରତିଯୋଗିତାମୂଳକ ସ୍ଥିତିରେ ନିଜକୁ ସୁଦୃଢ଼ କରିବା ପାଇଁ ସହାୟକ ହେବ। ଏହି ସଂସ୍କାର ପାରମ୍ପରିକ ଉତ୍ପାଦର ଚାହିଦାକୁ ବୃଦ୍ଧି କରିବା ସହିତ ରପ୍ତାନୀ କ୍ଷେତ୍ରକୁ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି। ଦେଶର ସାଂସ୍କୃତିକ ଅର୍ଥନୈତିକ କ୍ଷେତ୍ରକୁ ସୁଦୃଢ଼ କରିବା ସହ ଗ୍ରାମୀଣ ଜୀବିକାକୁ ଅଧିକ ଗତିଶୀଳ କରିବ। ହସ୍ତଶିଳ୍ପ କ୍ଷେତ୍ର ଏହାଦ୍ୱାରା ଅଧିକ ସମୃଦ୍ଧ ହେବା ସହ ଭାରତର ଅର୍ଥନୈତିକ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣିଆ।
ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବନ ବିଭାଗ ପକ୍ଷରୁ ଛତ୍ରପୁର ବ୍ଲକ ସିନ୍ଦୁରାପଲ୍ଲୀ ନଗର ବନ ପରିସରରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଚାରା ବଣ୍ଟନ ରଥର ଶୁଭାରମ୍ଭ ହୋଇଛି। ପ୍ରତ୍ୟେକ ପଞ୍ଚାୟତରେ ଚାରାରୋପଣ ପାଇଁ 500 ଲେଖାଏଁ ଚାରା ପ୍ରଦାନ କରାଯାଇଛି। ଆସନ୍ତା 17 ତାରିଖରେ ଗଞ୍ଜାମ ଜିଲ୍ଲାରେ ପ୍ରାୟ 7 ଲକ୍ଷରୁ ଅଧିକ ଚାରାରୋପଣ କରାଯିବ ବୋଲି ବ୍ରହ୍ମପୁର ଜିଲ୍ଲା ବନ ଅଧିକାରୀ ସୂଚନା ଦେଇଛନ୍ତି। ଢେଙ୍କାନାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଶହୀଦ ବାଜିରାଉତଙ୍କ ଶତବାର୍ଷିକୀ ଜନ୍ମଜୟନ୍ତୀ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବୈଠକରେ ଅଧ୍ୟକ୍ଷତା କରିଥିଲେ। ଶତବାର୍ଷିକୀ ଜନ୍ମଜୟନ୍ତୀ ଆସନ୍ତା ଅକ୍ଟୋବର 5 ତାରିଖରୁ ଆରମ୍ଭ ହୋଇ 2026 ଅକ୍ଟୋବର 5 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି। ବର୍ଷତମାମ ଜୟନ୍ତୀ ସମାରୋହର ରୂପରେଖ ସଂକ୍ରାନ୍ତୀୟ ବିସ୍ତୃତ ବିବରଣୀ ଦେବାପାଇଁ ମନ୍ତ୍ରୀ ଶ୍ରୀ ପାତ୍ର ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲାରେ ସାରର ସୁଗମ ଯୋଗାଣ ଏବଂ ବିକ୍ରୟ ପାଇଁ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଚାଷୀମାନଙ୍କୁ ସୁଚାରୁରୂପେ ସାର ଯୋଗାଇବା ପାଇଁ ସ୍ୱୀକୃତିପ୍ରାପ୍ତ ବିକ୍ରୟ କେନ୍ଦ୍ରଗୁଡ଼ିକରେ ସରକାରୀ ନିର୍ଦ୍ଧାରିତ ମୂଲ୍ୟରେ ସାର ପ୍ରଦାନ କରିବାକୁ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ କୃଷି ବିଭାଗ ଅତିରିକ୍ତ ସଚିବ ଶୁଭ୍ରାଂଶୁ ମିଶ୍ର ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରି କୃଷିଭିତ୍ତିକ କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲେ। କ୍ଷୁଦ୍ର ଶସ୍ୟ ଚାଷ ପ୍ରଦର୍ଶନ କ୍ଷେତ୍ର MV7 ଉଚ୍ଚ ବିଦ୍ୟାଳୟରେ ଶ୍ରୀଅନ୍ନ ଯୋଜନା ଏବଂ ପାରମ୍ପରିକ କ୍ଷୁଦ୍ର ଶସ୍ୟଯୁକ୍ତ ଖାଦ୍ୟମେଳା ଶ୍ରୀ ମିଶ୍ର ବୁଲି ଦେଖିଥିଲେ। ସମ୍ବଲପୁର ଜିଲ୍ଲା ଓଡ଼ିଶା ସାଂସ୍କୃତିକ ସମାଜଠାରେ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ପକ୍ଷରୁ ସଂସ୍କୃତ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସଂସ୍କୃତକୁ ବିଶ୍ୱଭାଷାର ମାନ୍ୟତା ଦିଆଯିବା ସଂକ୍ରାନ୍ତରେ ଆଲୋଚନା ହୋଇଛି। ଏହି ଅବସରରେ 10ମ ଶ୍ରେଣୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସଂସ୍କୃତ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବୌଦ୍ଧ ଜିଲ୍ଲା ଷ୍ଟାଡିୟମ୍ ପରିସରରେ ସାଂସଦ ଖେଳ ମହୋତ୍ସବର ସଫଳ ରୂପାୟନ ଓ ପଞ୍ଜୀକରଣ ନିମନ୍ତେ ଜିଲ୍ଲାର କ୍ରୀଡ଼ା ଶିକ୍ଷକମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ଲୋକସଭା ନିର୍ବାଚନ ମଣ୍ଡଳୀର ଖେଳାଳିମାନେ ଅଧିକ ସଂଖ୍ୟାରେ କିପରି ପଞ୍ଜୀକରଣ କରିପାରିବେ ସେ ବିଷୟରେ ଆଲୋଚନା ହୋଇଥିଲା। ଆସନ୍ତା 20 ତାରିଖ ସୁଦ୍ଧା ଇଚ୍ଛୁକ ଖେଳାଳିମାନେ ବିଭିନ୍ନ ଖେଳ ପାଇଁ ଉଭୟ ପୁରୁଷ ଓ ମହିଳା ପଞ୍ଜୀକରଣ କରିପାରିବେ ବୋଲି ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଦାମ କୁମାର ସ୍ୱାଇଁ କହିଛନ୍ତି। ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଉପରାଷ୍ଟ୍ରପତି ପଦ ପାଇଁ ଦିଲ୍ଲୀର ନୂତନ ସଂସଦ ଭବନରେ ମତଦାନ ଶେଷ ହେବା ପରେ ଚାଲିଛି ଭୋଟ ଗଣତି। ମହିଳାମାନଙ୍କୁ ସଶକ୍ତ ହେବା ପାଇଁ ଆର୍ଥିକ ଓ ମାନସିକ ସ୍ତରରେ ସୁଦୃଢ଼ ହେବା ଆବଶ୍ୟକ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଭୁବନେଶ୍ୱରରେ ଆସନ୍ତାକାଲି ଚଳିତ ବର୍ଷର ପ୍ରଥମ ତୀର୍ଥଯାତ୍ରା ଟ୍ରେନ୍ର ହେବ ଶୁଭାରମ୍ଭ ଏବଂ ସେବା ସପ୍ତାହ ଅବସରରେ ରାଜ୍ୟରେ 75 ଲକ୍ଷ ଚାରାରୋପଣ କାର୍ଯ୍ୟରେ ସାମିଲ ହେବେ ଛାତ୍ରଛାତ୍ରୀ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ AIR ଆପ୍ରେ ଲଗ୍ଇନ୍ କରିପାରିବେ।